ନମସ୍କାର, ମୋ ନାଁ କାମିନୀବାଳା ଷଡ଼ଙ୍ଗୀ। ମୁଁ 38 ନମ୍ବର ୱାର୍ଡର ମୁଣ୍ଡା ସାହି ବିଜୁ ଆଦର୍ଶ କଲୋନୀର ଏଜିଓ କମିଟିର ପ୍ରେସିଡେଣ୍ଟ। ଆଜ୍ଞା, ଗୋଟେ ଖବର, ବର୍ତ୍ତମାନ ବାତ୍ୟା ଆରମ୍ଭ ହୋଇଗଲାଣି, ପାଣିର ସୁବିଧା ଆମ ଘରେ ଟାଙ୍କି ଫାଙ୍କି କିଛି ନାହିଁ। ଏମିତି ବି କେତେ ଲୋକଙ୍କ ଘରେ ଟାଙ୍କି ନଥିବ, ଯଦି ନାହିଁ ଲାଇନ୍ ନ ରହିଲେ ପାଣି କନେକ୍ସନ୍ ଦେଇ ନ ପାରନ୍ତି, ତେଣୁ ଆମେ ହଇରାଣ ହବା ଅପେକ୍ଷା, ମୋ ଘରେ ଗୋଟିଏ ଭିନ୍ନକ୍ଷମ ଛୁଆ ଅଛି, ଆମେ ବୁଢ଼ା ବୁଢ଼ୀ 2 ଜଣ ଅଛୁ, ତେଣୁ ମୁଁ ଡ୍ରମ ଆଉ ଏ ଡବା ସବୁଥିରେ ପାଣି ଭରିକିରି ରଖିଦେଇଛି, କାହିଁକିନା ଯଦି ପାଣି ନ ଆସିଲା ଆମେ ଆଉ ହଇରାଣ ହବାନି। ତେଣୁ ଆପଣମାନଙ୍କୁ ମୁଁ କହୁଛି, ଆପଣମାନଙ୍କର ଯଦି ଟାଙ୍କି ସୁବିଧା ନାହିଁ ତାହେଲେ ସବୁଥିରେ ଯାହା ଘରେ ଡବା ଫବା ଅଛି ସବୁଥିରେ ପାଣି ଭର୍ତ୍ତି କରି ରଖନ୍ତୁ, ହଇରାଣ ହେବେନି, ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ହୁଡ଼ୁହୁଡ଼ି ତିତିଲି କେତେ ବାତ୍ୟାର ଇଏ କରିଛେ, ମୁକାବିଲା କରିଛେ, ତେଣୁ ଆପଣମାନେ ଭୟ ନକରି ଏ ବାତ୍ୟାକୁ ସାମ୍ନା କରିବା, କେହି ଭୟଭୀତ ହୁଅନ୍ତୁ ନାହିଁ, ସମସ୍ତେ ଧୈର୍ଯ୍ୟର ସହିତ ବାତ୍ୟା ଆସନ୍ତୁ, ଆମେ ଏକ ହେବା, ବାତ୍ୟା ଦାନା ସହିତ ମୁକାବିଲା କରିବା।